ହ୍ୟାଲୋ ନମସ୍କାର, ମୁଁ ଚନ୍ଦନ ସାହୁ କହୁଥିଲି ଭଗବତ ବସ୍ତିରୁ, ମଠ ବସ୍ତିରୁ, 25 ନମ୍ବର ୱାର୍ଡରୁ। ଆଉ ଆମର ପାଣି ସୁବିଧା ନାହିଁ, ପାଣି ହଇରାଣ ହଉଛନ୍ତି, ଘରେ ବହୁତ ହଇରାଣ ହଉଛନ୍ତି ଭଗବତ ମଠ ବସ୍ତିରେ। ଆଉ ଲାଇନ ବି ହଇରାଣ ହଉଛନ୍ତି, ଆଉ ବିଏମ୍ସି ର ସବୁ ଅଳିଆ ଆବର୍ଜନା ସବୁ ପଡିକି ରହୁଛି, 2-3 ଦିନ ପରେ ଉଠଉଛନ୍ତି। ଆଉ ପାଣି ଆଜି ଆସିଲେ 2 ଦିନ ପରେ ଆସୁଛି, ଲାଇନ କଟିଗଲେ ବି ଲାଇନ ତାର ବି ଇଏ କରୁନାହାନ୍ତି, ଲାଇଟ ବି ଯୋଜନା ଯୋଜନା କି କରୁନାହାନ୍ତି। ଆପଣ ଯଦି କରିବେ ଆମକୁ ଭଲ।